ଦେଖୁଛୁ ତୁ କାହା ପାଇଁ ଲେଖିବାର କାରଣଟା କହୁନୁ ତୁ କାଇଁ
ମନ ଆସରେ ତତେ ବସେଇ।